ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟର ବିଶ୍ୱବିଦ୍ୟାଳୟମାନଙ୍କେ ହପ୍ତାକ ଦିନେ ଦହନ ମୁକ୍ତ ଦିବସ ପାଳନ କରାଯିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କୁଳପତିମାନଙ୍କୁ ଚିଠି ଜରିଆରେ ଜଣାଇଛନ୍। ରାଜ୍ୟପାଳ ତାଙ୍କର ଚିଠିଟି ଉଲ୍ଲେଖ କରିଛନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘକାଳୀନ ସୁରକ୍ଷା, ଜାତୀୟ ସମ୍ବଳର ସଂରକ୍ଷଣ ଆଉ ସ୍ଥାୟୀ ପଦ୍ଧତି ଗ୍ରହଣ କରବାର୍କେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍। ଇ ଜରୁରୀ ସମୟଥି ଉଚ୍ଚଶିକ୍ଷାନୁଷ୍ଠାନମାନ ବୌଦ୍ଧିକ ନେତୃତ୍ୱ ନେବା ଦରକାର ବୋଲି ରାଜ୍ୟପାଳ କହିଛନ୍। ବିଶ୍ୱବିଦ୍ୟାଳୟମାନଙ୍କେ ହପ୍ତାକ ଦିନେ ସାଇକଲ କି ବିଦ୍ୟୁତ୍ ଚାଳିତ ଗାଡ଼ି ନହେଲେ ସର୍ବସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରବାର୍କେ ରାଜ୍ୟପାଳ ଜୋର୍ ଦେଇଛନ୍। ଇତର ଛଡ଼ା ବିଶ୍ୱବିଦ୍ୟାଳୟମାନଙ୍କର କାମକାଜଥି ବ୍ୟବହାର ହେଉଥିବା ସରକାରୀ ଗାଡ଼ି ମଟରମାନଙ୍କୁ ବିଲ୍ କମ୍ କରାଯିବା ଆଉ କ୍ୟାମ୍ପସ୍ଥି ସୌରଶକ୍ତି ଭିତ୍ତିଭୂମିକେ ବଢ଼ାଯିବା ବୋଲି ରାଜ୍ୟପାଳ ଚିଠିଟି ଉଲ୍ଲେଖ କରିଛନ୍। ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଆଇସ୍ରାନୁ ଦୁଇଦିନିଆ ଓଡ଼ିଶା ଗସ୍ତଥି ଆସୁଛନ୍। ଦେଶ ଚାଲିଥିବା ତେଲ ସଙ୍କଟ ଲାଗି ଖାସ୍ ବିମାନଥି ନୟାସିକ୍ରି ସାଧାରଣ ଯାତ୍ରୀବାହୀ ବିମାନଥି ସେ ଆସିବେ। ଦୁଇଦିନିଆ ଗସ୍ତ ଅବସରରେ ଶ୍ରୀ ନବୀନ ଦଳର ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେବା ସହିତ ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି ରାଜ୍ୟ ବିଜେପି ତରଫରୁ କୁହାଯାଇଛି। ଆଇବାକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟ କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନ ଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟ ଆଇବାକାଲି ଆଉ ଆଇବା 25 ତାରିଖ ସୋମବାର ଦିନ ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା, ରାଜ୍ୟ ହେଉଥିବା ଜବରଖରାକେ ନଜରଟି ରଖିକରି ନିଷ୍ପତ୍ତି ନିଆଯାଇଥିବାର ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ତରଫରୁ 9 ଆଉ 10 ଶ୍ରେଣୀ ଲାଗି ଭାଷା ନୀତିଥି ବଡ଼ ପରିବର୍ତ୍ତନ ଘୋଷଣା କରାଯାଇଛି। ଗଲା 15 ତାରିଖ ଜାରି ହୋଇଥିବା ବିଜ୍ଞପ୍ତିଥି ବୋର୍ଡ ସ୍ୱଷ୍ଟ କରିଛି ଯେ ଆଇବା 2026-27 ଶିକ୍ଷାବର୍ଷରେ ସବୁ ସିବିଏସ୍ଇ ଅନୁବନ୍ଧିତ ବିଦ୍ୟାଳୟମାନଙ୍କେ ଆଇବା ଜୁଲାଇ 1 ତାରିଖରୁ 9 ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଲାଗି ତ୍ରିଭାଷା ବାଧ୍ୟତାମୂଳକ କରାଯିବ। ହେଲେ 10 ଶ୍ରେଣୀଥି 3 ନମ୍ବର ଭାଷା ଲାଗି ବୋର୍ଡ ପରୀକ୍ଷା କରାନାଇଯାଏ। ସିବିଏସ୍ଇ ବିଷୟବସ୍ତୁ ତାଲିକାନୁ ସ୍କୁଲମାନେ କେନ୍ସିଭିଲ୍ ଭାଷା ବାଛବାର୍ ଲାଗି ଛାତ୍ରଛାତ୍ରୀମାନେ ସୁଯୋଗ ଦେବେ। 3ଟା ଭାଷା ଭିତରୁ ଅନ୍ତତଃ 2ଟା ଭାରତୀୟ ଭାଷା ହୋଇଥିବା ଦରକାର। ଇତାର ଛଡ଼ା କେନ୍ସି ବିଦେଶୀ ଭାଷାକେ ଖାଲି 3 ନମ୍ବର ଭାଷା ହିସାବରେ ବଛାଯାଇ ପାର୍ବା ବୋଲି ସିବିଏସ୍ଇ ତରଫରୁ ସ୍ୱଷ୍ଟ କରାଯାଇଛି। ଆଇଆଇଏମ୍ ସମ୍ବଲପୁର ଆଇଆଇଏମ୍ ଅହମ୍ମଦାବାଦର ସହଯୋଗଥି ମୂଲ ହୋଇଥିବା ଏଆଇ ଫର୍ ଓଡ଼ିଶା ଅଭିଯାନ ବାବଦ କର୍ମଶାଳାକେ ଆଭାସୀ ଜରିଆରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍। ବ୍ୟବସାୟିକ ଅଭିବୃଦ୍ଧି ଲାଗି ଏଆଇ ସ୍ଥାନୀୟ ବଜାରନୁ ଜାତୀୟ ସ୍ତର ତକ୍ ଶୀର୍ଷକ ଏହି କର୍ମଶାଳା ସ୍ଥାନୀୟ ଉଦ୍ୟୋଗୀ ଛୋଟ ଶିଳ୍ପମାନଙ୍କୁ ଏଆଇର ସହଯୋଗଥି ଆଗ୍କେ ବଢ଼ବାର୍ଥି ସାହାଯ୍ୟ କର୍ବା। ବ୍ୟବସାୟୀ ଉଦ୍ୟୋଗୀ ଆଉ ଏମ୍ଏସ୍ଏମ୍ଇମାନଙ୍କର ନିରନ୍ତର ବିକାଶ, ଦକ୍ଷତା ବୃଦ୍ଧି ଆଉ ଜାତୀୟ ସ୍ତରୀୟ ପ୍ରତିଯୋଗିତା ମନୋଭାବ ରଖବାର ବାଗି ଭିନ୍ ଭିନ୍ ବିଷୟଥି କର୍ମଶାଳାଥି ଆଲୋଚନା କରାଯିବା। ପଶ୍ଚିମ ଓଡ଼ିଶା 350ରୁ ଅଧିକା ସ୍ଥାନୀୟ ଶିଳ୍ପ ପ୍ରତିନିଧି ଏଥି ଭାଗ ନେଇଛନ୍। ସାରା ପୃଥିବୀନ ଆଜି ପାଳନ କରାଯାଉଛି ବିଶ୍ୱ ଦୂରସଞ୍ଚାର ଦିବସ। ମିଳିତ ଜାତିସଂଘ ତରଫରୁ 2006 ଏହି ଦିବସ ପାଳନ କରାଯାଉଛି। ସୂଚନା ପ୍ରଯୁକ୍ତି ବିଦ୍ୟା ଆଉ ଇଣ୍ଟରନେଟ୍ ବାଗିର ଆଧୁନିକ ବୈଷୟିକ ଜ୍ଞାନ କୌଶଳ ଏଚ୍ନିର୍ ସମିଆର ସମାଜକେ ଗଭୀର ପ୍ରଭାବ ପକାଇଛି। ଇ ବାବଦେ ପୃଥିବୀ ଲୋକଙ୍କୁ ସଚେତନ କରବାଟା ଇ ଦିନ ପାଳନର ମୂଳ ଲକ୍ଷ୍ୟ ଆଏ। 1865 ଆଜିର ଦିନେ ଅନ୍ତର୍ଜାତୀୟ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ୍ ଟେଲିକମ୍ୟୁନିକେସନ୍ ୟୁନିୟନ୍ ଗଠନ କରାଯାଇଥିଲା। ମିଶିକରି ଉଚ୍ଚ ରକ୍ତଚାପକେ ନିୟନ୍ତ୍ରଣ କର୍ମା ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ। ରକ୍ତଚାପର ପ୍ରତିରୋଧ, ଚିହ୍ନଟ ଆଉ ନିୟନ୍ତ୍ରଣ ବାବଦେ ଲୋକ ସଚେତନ କରବାର ଲାଗି ଫି ବଛର ମେ ମାସର ଆଜିର ଦିନେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇ ଆସୁଛି। 2006 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିବସ ପାଳନ ମୂଲ କରିଥିଲା। ଭାରତନ ପୃଥିବୀର ସବୁନୁ ଅଧିକା ଉଚ୍ଚ ରକ୍ତଚାପ ରୋଗୀ ରହିଛନ୍। ଏଛେନ୍ ପୃଥିବୀନ 100 କୋଟିନୁ ଅଧିକା ଉଚ୍ଚ ରକ୍ତଚାପ ରୋଗୀ ଥିବାର ବେଳେ ଖାଲି ଭାରତନ 22 କୋଟି ରୋଗୀ ଅଛନ୍। ଦେବଗଡ଼ ଜିଲ୍ଲା ସଂସ୍କୃତି ଭବନଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆଉ ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦ ତରଫରୁ ରାଜା ସାର୍ ବାସୁଦେବ ସୁଢଳ ଦେବଙ୍କ ଜୟନ୍ତୀ ଅବସରରେ ଦିନିକିଆ ଆଲୋଚନା ଚକ୍ର ଆଉ କବିତା ପାଠୋତ୍ସବ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟର ଦର୍ଜାକେ ବଢ଼ାବାର୍ଥି ରାଜା ସାର୍ ବାସୁଦେବ ସୁଢଳ ଦେବଙ୍କର ଭୂମିକା ବାବଦେ ଅତିଥିମାନେ ଆଲୋଚନା କରିଥିଲେ। ଏହି ଅବସରରେ ଗୋଟିଏ କବିତା ସଂକଳନ ଉତ୍ସବ ପ୍ରଧାନପାଠ 2026 ବିଲ୍ ଉନ୍ମୋଚନ କରାଯାଇଛି। ପାଣିପାଗ, ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ଆଣ୍ଡାମାନ ପହଞ୍ଚିଛି। ଦକ୍ଷିଣ ପୂର୍ବ ଆରବ ସାଗର, ଦକ୍ଷିଣ ପୂର୍ବ ଆଉ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରନ କେତେଟା ଇଲାକା ସହିତ ଆଣ୍ଡାମାନ ସାଗର ଆଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକେ ମୌସୁମୀ ପହଞ୍ଚିଛି। ଆଇବା 26 ତାରିଖ ବେଲ୍କେ ମୌସୁମୀ କେରଳନ ପହଞ୍ଚିବା ବୋଲି ବିଭାଗ ତରଫରୁ ଅନୁମାନ କରାଯାଇଛି। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଇବା 21 ତାରିଖ ତକ କାଲବୈଶାଖୀର ପ୍ରଭାବତି ଧୁକା ଗୋଟି ସାଙ୍ଗେ ବର୍ଷା ହେବାର ସମ୍ଭାବନା ରହିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।